ଏକ ବିବାହିତ ଦମ୍ପତି ପ୍ରଥମ ପିଲା କେତେବେଳେ ଚାହାନ୍ତି, ଦୁଇ ପିଲାଙ୍କ ମଧ୍ୟରେ କେତେ ସମୟର ଅନ୍ତର ଚାହାନ୍ତି, କେତେବେଳେ ଦ୍ୱିତୀୟ ପିଲା ଚାହାନ୍ତି, ଆଉ କେଉଁ ପରିସ୍ଥିତିରେ ଦମ୍ପତି ପିଲାଟିଏ ଚାହିଁଥାନ୍ତି ଏବଂ କେଉଁଥିରେ ନୁହେଁ, ଏହିସବୁ ପାଇଁ କପଟି ଗର୍ଭ ନିରୋଧକ ଦ୍ୱାରା ସେମାନଙ୍କୁ ସାହାଯ୍ୟ ମିଳିଥାଏ। ମନେ ରଖନ୍ତୁ ଯେ ଯଦି ଜଣେ ମହିଳାର ସ୍ୱାସ୍ଥ୍ୟ ତାକୁ ଗର୍ଭଧାରଣ କରିବାକୁ ସମ୍ମତି ଦେଉନାହିଁ, ତେବେ କପଟି ଏପରି ଏକ ଭଲ ଉପାୟ ଯାହା କିଛି ବର୍ଷ ପର୍ଯ୍ୟନ୍ତ ମାନେ ଯେତେବେଳେ ପର୍ଯ୍ୟନ୍ତ ତା ଶରୀର ଗର୍ଭଧାରଣ କରିବାକୁ ସମ୍ପୂର୍ଣ୍ଣ ସମର୍ଥ ହୋଇନଥାଏ ସେ ପର୍ଯ୍ୟନ୍ତ ସେ କପଟି ଦ୍ୱାରା ଗର୍ଭଧାରଣକୁ ଅଟକାଇ ପାରିବ। ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କପଟି ଏବଂ ଆପତ୍କାଳୀନ ଗର୍ଭ ନିରୋଧକ ମାଗଣାରେ ଉପଲବ୍ଧ ହେଉଅଛି। ଶ୍ରୋତା ବନ୍ଧୁ, ଅସୁରକ୍ଷିତ ଯୌନ ସମ୍ବନ୍ଧ ଭଳି ପରିସ୍ଥିତିରେ ଗର୍ଭଧାରଣକୁ ରୋକିବା ପାଇଁ 48 ଘଣ୍ଟା ମଧ୍ୟରେ ଆପତ୍କାଳୀନ ଗର୍ଭ ନିରୋଧକର 2 ବଟିକା ଏବଂ ଏହାର 12 ଘଣ୍ଟା ପରେ ପୁନର୍ବାର ଆଉ 2 ବଟିକା ନେବା ଦ୍ୱାରା ଗର୍ଭଧାରଣକୁ ରୋକାଯାଇ ପାରିବ। ପରିବାର ନିୟୋଜନରେ ସହାୟକ ଉପାୟ ଗୁଡିକ ମଧ୍ୟରେ ଏକ ଇଞ୍ଜେକ୍ସନ ଦ୍ୱାରା ମଧ୍ୟ ଗର୍ଭଧାରଣକୁ ରୋକାଯାଇ ପାରିବ। ଏହି ସମସ୍ତ ଉପାୟ ଦ୍ୱାରା ଯୌନ ସମ୍ବନ୍ଧ ସମୟରେ ଡିମ୍ବାଣୁ ଓ ଶୁକ୍ରାଣୁର ମିଳନରେ ବାଧା ଉତ୍ପନ୍ନ କରେ ଏବଂ ସମ୍ଭୋଗର ପରେ ମଧ୍ୟ ମହିଳା ଗର୍ଭଧାରଣ କରେ ନାହିଁ। ଶ୍ରୋତା ବନ୍ଧୁ, କେବଳ ଏହି କଥା ମନେ ରଖିବାକୁ ହେବ ଯେ କୌଣସି ଗର୍ଭ ନିରୋଧକର ବ୍ୟବହାର ସଠିକ୍ ଉପାୟରେ କରିବା ଏବଂ କିଛି ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶରେ କରିବା ଆବଶ୍ୟକ। ତେବେ ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟ ଏତିକି। ଯଦି ଆପଣ ଗର୍ଭ ନିରୋଧକ ଉପାୟ ବିଷୟରେ କିଛି ଅଧିକ ଜାଣିବାକୁ ଚାହୁଁଛନ୍ତି ଅବା ନିଜ ଜ୍ଞାନକୁ ଅନ୍ୟ ସହିତ ବାଣ୍ଟି ଏହି ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ 2 ନିଜ ବିଚାରକୁ ରେକର୍ଡ କରନ୍ତୁ। ଯୁବ ଯୌନ ସ୍ୱାସ୍ଥ୍ୟର ଆସନ୍ତା ଅଧ୍ୟାୟରେ ଆମେ କଥା ହେବା ଯୌନ ସଞ୍ଚାରିତ ରୋଗ ବିଷୟରେ, କିନ୍ତୁ ତା ପୂର୍ବରୁ ଆପଣ ଆମକୁ ବତାନ୍ତୁ ଯେ ଯୌନ ସଞ୍ଚାରିତ ରୋଗ କ'ଣ ଏବଂ ଏଥିରୁ କିପରି ରକ୍ଷା ମିଳେ। ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ 2 ଟିପନ୍ତୁ। ଶ୍ରୋତା ବନ୍ଧୁ, ଆପଣଙ୍କ ଏହି ବିଚାରକୁ ଆମେ ଶନିବାର ସନ୍ଧ୍ୟା 7-8 ଏବଂ ରବିବାର ସକାଳ 7-8 ପର୍ଯ୍ୟନ୍ତ ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଶୁଣାଇବୁ। ମୁଁ ବର୍ତ୍ତମାନ ଆପଣଙ୍କ ଠାରୁ ବିଦାୟ ନେଉଛି, କିନ୍ତୁ ନିଜ ଫୋନରେ ନମ୍ବର 2 ଟିପି ବର୍ତ୍ତମାନ ବତାନ୍ତୁ ଯେ ଯୌନ ସଞ୍ଚାରିତ ରୋଗ କ'ଣ ଏବଂ ଏଥିରୁ କିପରି ରକ୍ଷା ମିଳେ। ଧନ୍ୟବାଦ।